आकाशवाणी संवाद पढ़ुछंती आदित्य नारायण दास। मुख्य संवाद, ओडिशाकु आसंता कालीठारु दुईदिनिया गस्तरे आसुछंती राष्ट्रपति, भुवनेश्वर ओ कटक विभिन्न कार्यक्रमरे जोगदेबे। राज्यसभाकु मनोनीत होइतिबा चारिजन सदस्यंकु अभिनंदन जणाइले प्रधानमंत्री। विदेश राष्ट्रगुडिकरे ब्रह्मोस क्षेपणास्त्रर चाहिदा वृद्धि पाइछि कहिले प्रतिरक्षा मंत्री। कृषकमानंकु सुलभ मूल्यरे गुणात्मक सार जोगाइ देबा उपरे कृषि मंत्रीक गुरुत्वारोप। एवं लॉर्ड्स टेस्टर चतुर्थ दिन में इंग्लैंड द्वितीय इनिंग्स रे वर्तमान सुधा 4 विकेट विनिमय रे करिछि 135 रन। विस्तृत संवाद, राष्ट्रपति द्रौपदी मुर्मू आसंताकाली ओडिशा को दुईदिनिया गस्तरे आसुछंती। राष्ट्रपति आसंताकाली संध्यारे भुवनेश्वरस्थित अखिल भारतीय आयुर्विज्ञान संस्थान एम्स रो पंचम समावर्तन समारोह रे जोगदेबे। से सेठारे 31 जणंकु स्वर्णपदक एवं 643 जण छात्रछात्रींकु डिग्री प्रदान करिवे। मंगलवार दिन पूर्वाह्नरे श्रीमती मुर्मू रेभेन्सा विश्वविद्यालयर त्रयोदश वार्षिक समावर्तन उत्सवर जोगदेबा परे कटक रेभेन्सा बालिका उच्च विद्यालय उन्नतीकरण कार्यर भित्तिप्रस्तर स्थापन करिवे। सेहिदिन कटकठारे सारला साहित्य संसद पक्षर् आयोजित आदिकवि सारला दासंक 600तम जयंतीरे जोगदेबा सह कलिंगरत्न पुरस्कार 2024 प्रदान करिवे। विभिन्न कार्यक्रम शेष करी राष्ट्रपति श्रीमती मुर्मू मंगलवार दिन संध्यारे नूआदिल्ली प्रत्यावर्तन करिवार कार्यसूची रही। राष्ट्रपति द्रौपदी मुर्मू राज्यसभा को विशिष्ट आईन विशारद उज्जवल देवराव निकम, सामाजिक कर्मी सी सदानंदन मास्टर, पूर्वतन वैदेशिक सचिव हर्षवर्धन श्रृंगला एवं ऐतिहासिक तथा शिक्षाविद डॉ मीनाक्षी जैन को मनोनीत करिछन्ति। स्वराष्ट्र मंत्रालय पक्षरु ए संक्रांत विज्ञप्ति प्रकाश पाइछि। ए संपर्करे एक रिपोर्ट।
महाराष्ट्र बासिंदा उज्जवल देवराम निकम मुंबई आतंकवादी आक्रमण मामलें सरकारी उकिल भाव कार्य करपरी केरल सदानंदन मास्टर शिक्षा क्षेत्र में दीर्घ दिन अभिज्ञता रही। से राजनीतिक हिंसार शिकार हो निजर दुई गोड़ हर। श्री हर्षवर्धन सिंगला युक्तराष्ट्र आमेरिका बांग्लादेश थाईलैंड रे भारतर राष्ट्रदूत भाव कार्य तुलाई। से मध्य 2023 मसीह G20 अध्यक्षता समय मुख्य समन्वयकारी भाव कार्यनिर्वाह करते। डॉक्टर जेन दिल्ली विश्वविद्यालय गार्गी कॉलेज रे इतिहास विभाग सह प्राध्यापक थिले। कला साहित्य विज्ञान एवं सामाजिक सेवारे अवदान रही 12 जण विशिष्ट व्यक्ति राष्ट्रपति राज्यसभा को मनोनीत करिवार सांविधानिक व्यवस्था रही। प्रधानमंत्री नरेन्द्र मोदी राज्यसभा को मनोनीत होता सदस्य अभिनंदन जनाई। सामाजिक गणमाध्यम पोस्ट कर श्री मोदी उज्जवल निकम आईन क्षेत्र एवं संविधान प्रति निष्ठा अनुकरणीय। हर्षवर्धन श्रृंगला कूटनीति बुद्धिजीवी एवं रणनीतिक क्षेत्र में उत्कर्ष प्रदर्शन कर श्री श्रृंगला भारत वैदेशिक नीति में महत्वपूर्ण अवदान थे। भारत G20 अध्यक्षत गुरुत्वपूर्ण भूमिका निर्वाह कर श्री सदानंदनकु अभिनंदन जणाई। श्री मोदी कहिछन्ति तांकर जीवन अन्याय विरोधरे अदम्य साहस और संघर्षर उदाहरण। मीनाक्षी जैन जणे विद्वान गवेषक एवं ऐतिहासिक भावे निजकु प्रतिष्ठित करिछन्ति बोली श्री मोदी कहिछन्ति। आकाशवाणी संवाद विभाग पक्षरु मु प्रज्ञा परिमिता जेना।
प्रतिरक्षा मंत्री राजनाथ सिंह कहिछन्ति ऑपरेशन सिंदूर समरे ब्रह्मोस क्षेपणास्त्र उल्लेखनीय कार्य करिछि। ऑपरेशन सिंदूर परे विदेश राष्ट्रगुडिकरे ब्रह्मोस क्षेपणास्त्रर चाहिदा वृद्धि पाइछि। निज संसदीय निर्वाचन मंडली लखनऊ को दुईदिनिया गस्तर द्वितीय दिवस आयोजित एक कार्यक्रम में जोगदे श्री सिंह कहिछन्ति इतिमध्ये 14 राष्ट्र ब्रह्मोस क्षेपणास्त्र क्रय निमन्ते भारत को प्रस्ताव देइछन्ति। लखनऊ एही क्षेपणास्त्र को विदेश को रप्तानी करा जिवो बोली से कहिछन्ति। फलरे उत्तर प्रदेश रे नियुक्ति सुजोग सृष्टि दिगरे एहा सहायक हेबो।
ऑपरेशन सिंदूर हुआ, उसके बाद दुनिया के लगभग 14 देशों ने भारत से ब्रह्मोस मिसाइल की मांग की है। ब्रह्मोस मिसाइल अब लखनऊ से भी एक्सपोर्ट की जाएगी। यह फैसिलिटी रक्षा क्षेत्र में हमारी आत्मनिर्भरता है उसको मजबूती देगी और साथ ही इससे रोजगार का भी सृजन होगा। और मेरा प्रयास यही है कि यहाँ और इंडस्ट्रीज भी आए ताकि लखनऊ के साथ साथ प्रदेश का भी तेजी से विकास हो।
उत्तर प्रदेश मुख्यमंत्री योगी आदित्यनाथ नेतृत्वाधीन सरकार को उच्च प्रशंसा कर श्री सिंह कहते उत्तर प्रदेश एवं आईन श्रृंखलापी समग्र देश में निजर परिचय सृष्टि करी। योगी आदित्यनाथ सरकार राज्यर विकास दिगरे नूतन अध्याय सृष्टि करी। ସେହିପରି ଦେଶର ବିକାଶ କ୍ଷେତ୍ରରେ ମଧ୍ୟ ଉତ୍ତର ପ୍ରଦେଶର ଅବଦାନ ବୃଦ୍ଧି ପାଇଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସରକାର ନକଲି ଏବଂ ନିମ୍ନମାନର ସାର ବିକ୍ରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଏନେଇ ଚିଠି ଲେଖିଛନ୍ତି। ସମଗ୍ର ଦେଶରେ ନକଲି ସାର ବିକ୍ରି, ରିହାତିଯୁକ୍ତ ସାରର କଳାବଜାରୀ ଏବଂ ବାଧ୍ୟତାମୂଳକ ଟ୍ୟାଗିଂ ଭଳି ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଛି। ଶ୍ରୀ ଚୌହାନ କହିଛନ୍ତି, କୃଷି ହେଉଛି ଭାରତ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକଙ୍କ ଆୟରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ସଠିକ୍ ସମୟ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାର ଯୋଗାଇଦେବା ଅତ୍ୟନ୍ତ ଜରୁରୀ। ଶ୍ରୀ ଚୌହାନ କହିଛନ୍ତି, ଆବଶ୍ୟକ ସ୍ଥଳେ ସାରର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧତା ସୁନିଶ୍ଚିତ କରିବା ହେଉଛି ରାଜ୍ୟଗୁଡ଼ିକର ଦାୟିତ୍ୱ। ଏନେଇ ଶ୍ରୀ ଚୌହାନ ରାଜ୍ୟଗୁଡ଼ିକୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ବିଶିଷ୍ଟ ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା। ସ୍ୱର୍ଗତ ରାଓ 750ରୁ ଉର୍ଦ୍ଧ୍ୱ ବିଭିନ୍ନ ଭାଷାଭାଷୀ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଏକ ବାର୍ତ୍ତାରେ କହିଛନ୍ତି, ଚଳଚ୍ଚିତ୍ର ଜଗତରେ ରହିଥିବା ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ସେହିପରି ସମାଜସେବା, ଦୁଃସ୍ଥ ଓ ଅବହେଳିତ ବର୍ଗର ଲୋକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରି ସେ ପ୍ରଶଂସାର ପାତ୍ର ହୋଇପାରିଥିଲେ। ଗୋଆର ପୋଣ୍ଡାସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଆଇଆଇଟି ରାଜୀବ ଗାନ୍ଧୀ କଳାମନ୍ଦିରରେ ଆୟୋଜିତ ଷଷ୍ଠ ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମାରୋହକୁ ଆଭାସୀ ମାଧ୍ୟମରେ ଉଦ୍ବୋଧନ ଦେଇ କହିଛନ୍ତି, ଗୋଆର ଦ୍ରୁତ ପ୍ରଗତି ଦିଗରେ ଡିଗ୍ରୀଧାରୀ ଇଞ୍ଜିନିୟରମାନଙ୍କର କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ 145 ଜଣଙ୍କୁ ବିଟେକ୍, 13 ଜଣଙ୍କୁ ଏମ୍ଟେକ୍ ଏବଂ 15 ଜଣ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି, ଦେଶର ବିକାଶ ଦିଗରେ ଆଇଆଇଟି ସଂସ୍ଥାନଗୁଡ଼ିକର ଉଲ୍ଲେଖନୀୟ ଅବଦାନ ରହିଛି। ଆଧୁନିକ ଭାରତର ନିର୍ମାଣ ଦିଗରେ ମଧ୍ୟ ଇଞ୍ଜିନିୟରମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀ ସାୱନ୍ତ କହିଛନ୍ତି। 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଭାରତର ଅଭିଯାନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରେଳ ବିଭାଗ ପକ୍ଷରୁ ସମସ୍ତ କୋଚ୍ରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ରେଳ ଇଞ୍ଜିନ୍ ଏବଂ କୋଚ୍ରେ ସିସିଟିଭି କ୍ୟାମେରା ସ୍ଥାପନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। କୋଚ୍ଗୁଡ଼ିକର ସାଧାରଣ ଗତି କ୍ଷେତ୍ରରେ କ୍ୟାମେରା ଲଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା। ଏହିସବୁ କ୍ୟାମେରା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବ, ବିଶେଷକରି ଯାତ୍ରୀଙ୍କ ଗୋପନୀୟତାକୁ ବଜାୟ ରଖିବା ସହିତ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଗତିବିଧିକୁ ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ। 74,000 କୋଚ୍ ସମେତ 15,000 ଇଞ୍ଜିନ୍ରେ ସିସିଟିଭି କ୍ୟାମେରାକୁ ଖଞ୍ଜାଯିବ ଏବଂ ପ୍ରତ୍ୟେକ ଇଞ୍ଜିନ୍ରେ 6 ସିସିଟିଭି କ୍ୟାମେରା ରହିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଜମ୍ମୁ କାଶ୍ମୀରର ଦକ୍ଷିଣ କୁଲଗାମ୍ ଜିଲ୍ଲାର ତାଚୁଲୁ ଅଞ୍ଚଳ ନିକଟସ୍ଥ ଶ୍ରୀନଗର ଜମ୍ମୁ ଜାତୀୟ ରାଜପଥରେ 3 ବସ୍ ପରସ୍କର ସହିତ ଧକ୍କା ହେବା ଫଳରେ ଅତିକମ୍ରେ 17 ଜଣ ଅମରନାଥ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କାଇମହ ହାସ୍ପାତାଳରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ଅନନ୍ତନାଗ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ସେମାନେ କେନ୍ଦ୍ରୀୟ କାଶ୍ମୀରର ଗନ୍ଦରବାର ଜିଲ୍ଲା ଅନ୍ତର୍ଗତ ବାଲତାଲ ମୂଳ ଶିବିରକୁ ଯାତ୍ରା କରୁଥିଲେ। ଲର୍ଡ଼ସରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସ୍ର 2 ରନ୍ରୁ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ ଦଳ 4 ୱିକେଟ୍ ହରାଇ 135 ରନ୍ ସଂଗ୍ରହ କରିଛି। ପୂର୍ବରୁ ଭାରତ ପ୍ରଥମ ଇନିଂସ୍ରେ 387 ରନ୍ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସ୍ରେ 387 ରନ୍ ସ୍କୋର କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାକୁ ଆସନ୍ତାକାଲିଠାରୁ 2-ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟସଭାକୁ ମନୋନୀତ ହୋଇଥିବା 4 ଜଣ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ବିଦେଶ ରାଷ୍ଟ୍ରଗୁଡ଼ିକରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଚାହିଦା ବୃଦ୍ଧି ପାଇଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାର ଯୋଗାଇଦେବା ଉପରେ କୃଷିମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଲର୍ଡ଼ସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ରେ ବର୍ତ୍ତମାନ ସୁଦ୍ଧା 4 ୱିକେଟ୍ ବିନିମୟରେ କରିଛି 135 ରନ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।